ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହଲା ମୁଖ୍ୟ ଖବର, ରାଷ୍ଟ୍ରପତିଙ୍କର ଅନୁମୋଦନ ଉତରୁ 38 ବଢ଼ିଲା ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା। ନୂଆଦିଲ୍ଲୀ ନୁ ଆଇବା 25 ତାରିଖ ଦିଆଯିବା 2026 ବର୍ଷର ଲାଗି ପଦ୍ମ ପୁରସ୍କାର। ଅପରାଧୀମାନଙ୍କର ଲାଗି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅପନାଉଛନ୍ କହିଲେ ପୁଲିସ ମହାନିର୍ଦ୍ଦେଶକ। ଆଉର୍ ଆଇଷ୍ଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତି ଆସୁଛନ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏଥର ପୂରା ଖବର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା 33-37 ବଢ଼ାବାର ଲାଗି ମଞ୍ଜୁରୀ ଦେଇଛନ୍। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ ଅନୁସାରେ କେନ୍ଦ୍ର ଆଇନ ଆଉ ନ୍ୟାୟ ମନ୍ତ୍ରଣାଳୟ ତରଫ ବିଚାରପତି ସଂଖ୍ୟା ବଢ଼ାବାର ବାବଦେ ଗେଜେଟ୍ ବିଜ୍ଞପ୍ତି ବାହାରିଛି, ଯେଉଁଥିଲାଗି ପ୍ରଧାନ ବିଚାରପତିଙ୍କ ସହିତ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ସଂଖ୍ୟା 38 ବଢ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2026 ବର୍ଷ ଲାଗି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଆଇବା 25 ତାରିଖ ଦିନ ରାଷ୍ଟ୍ରପତି ଭବନରୁ ହେବାରକେ ଥିବାର ଖାସ୍ ସମାରୋହଟି ରାଷ୍ଟ୍ରପତି ପଦ୍ମବିଭୂଷଣ ପଦ୍ମଭୂଷଣ ଆଉ ପଦ୍ମଶ୍ରୀ ପୁରସ୍କାର ବିଜେତାମାନଙ୍କୁ ପହଲା ଖେପ୍ ବେସାମରିକ ପୁରସ୍କାର ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ତାରିଖ ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 134 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800 11 7800 ଡାଏଲ୍ କରି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ଘରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଆ ଆଇବା 29 ତାରିଖ ତକ୍ ନିଜର ମତାମତ ଦେଇପାରିବେ। ରାଇଜେ ଅପରାଧୀମାନଙ୍କର ଲାଗି ଜାଗା ନାଇନ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍। ଅପରାଧ ଆଉ ଅପରାଧୀମାନଙ୍କର ଲାଗି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅପନାଉଛନ୍। ଶ୍ରୀ ଖୁରାନିଆ କହିଛନ୍, ଫି ଅପରାଧର ଜବାବ ଦେବାର ଲାଗି ପୁଲିସ୍ ପ୍ରଶାସନ ପ୍ରସ୍ତୁତ ରହିଛେ। ଅପରାଧୀମାନେ ଅପରାଧ ଘଟାବାର ବଦଲା ସମାଜର ମୁଖ୍ୟ ସ୍ରୋତଥି ସାମିଲ ହେବାର ଲାଗି ସେ କହିଛନ୍। ସୂଚନା ଅନୁସାରେ ଗଲା 5 ଭିତରେ ରାଇଜେ 1700 ଅତକା ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କର ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50 ଅତକା ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍, ଗୁଇନ୍ଦା ସୂଚନା ଆଧାରଥି ଜେଲ୍ ଫେରନ୍ତାମାନଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆଇବା 10 ତକ୍ ଅପରାଧୀମାନଙ୍କର ବିରୋଧରେ ଏହି ଅଭିଯାନ ଜାରି ରହିବା ବୋଲି ସେ କହିଛନ୍। ରାଇଜେ ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରବାର ଉଦ୍ଦେଶ୍ୟ ଫି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ଅଛନ୍।
ଯେଉଁମାନେ ଭଗଡ଼ା ଅପରାଧୀ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି, ଯେଉଁମାନେ ନାଁରେ ୱାରେଣ୍ଟ ଅଛି ସେ ୱାରେଣ୍ଟକୁ ଏକ୍ଜିକ୍ୟୁଟ୍ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଜିଲ୍ଲାରେ ଏଥିରେ ଓଡ଼ିଶା ପୁଲିସ୍କୁ ଭାରି ସଫଳତା ମିଳିଛି। 1700 ଉର୍ଦ୍ଧ ୱାରେଣ୍ଟ ଏକ୍ଜିକ୍ୟୁଟ୍ କରାଯାଇଛି, 6 ଜଣଙ୍କୁ ଏନ୍ଏସ୍ଏରେ ବୁକ୍ କରାଯାଇଛି, 50 ପାଖାପାଖି ଯେଉଁ ଆବ୍ସକଣ୍ଡର ଥିଲେ ସେମାନଙ୍କୁ ଧରାଯାଇଛି। ସ୍ପେଶାଲ୍ ଡ୍ରାଇଭ୍ ଅଛି, ଏଟା ଆସନ୍ତା 10 ଜାରି ରହିବ ଅର୍ ମୁଁ ଆଶା କରେ ଏଥିରେ ସବୁ ଜିଲ୍ଲାର ସବୁ ଥାନାର ପୁଲିସ୍ ସାମିଲ ହୋଇକି ଗୋଟେ ଭଲ ରିଜଲ୍ଟ ସେମାନେ ବାହାର କରିବେ।
ରାଜ୍ୟ ସରକାରଙ୍କର ଜଳସମ୍ପଦ ବିଭାଗ ତରଫ ଆଇବା 2026-27 ବନ୍ୟା ଋତୁକେ ନଜରଥି ରଖିକରି ପ୍ରାକ୍ ବନ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକ ଡକାଯାଇଛି। ଆଇବା 26 ତାରିଖ ଉପରବେଳା ରାଜୀବ ଭବନ ଥିବାର ବିଭାଗର ସମ୍ମିଳନୀ କକ୍ଷନୁ ଏହି ବୈଠକ ହେବା। ଆଇବା ମୌସୁମୀ ଋତୁଥି ବନ୍ୟାର ସଫଳ ମୁକାବିଲା ଲାଗି ବିଭାଗ କେତେଦୂର ପ୍ରସ୍ତୁତ ଅଛେ ସେ ବାବଦେ ବୈଠକଥି ଆଲୋଚନା କରାଯିବା। ଇତାର ସହିତ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା, ବିପଦ ସଂକୁଳ ସ୍ଥିତିର ଆକଳନ ଆଉ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି ତିଆର ହୋଇଥିବାର ଯୋଜନା ବାବଦେ ସମୀକ୍ଷା କରାଯିବା। ବୈଠକଟି ଯୋଗ ଦେବାର ଲାଗି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଭିନ୍ ଭିନ୍ ନଦୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ଆଉ ବେସିନ୍ ମ୍ୟାନେଜର, ପାଣି ନିଷ୍କାସନ ଯୋଜନା, ବନ ସୁରକ୍ଷା ଆଉ କ୍ଷୁଦ୍ର ଜଳସେଚନ ବିଭାଗର ସବୁ ମୁଖ୍ୟ ଯନ୍ତ୍ରୀମାନଙ୍କୁ ଉପସ୍ଥିତ ରହିବାରକେ ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତି ଆସିକରି ଆଜି ବେଲବୁଡ଼ା ଭୁବନେଶ୍ୱର ପହଞ୍ଚବେ। ବିଜେପି ରାଜ୍ୟ କାର୍ଯ୍ୟାଳୟନୁ ଆଇବାକାଲ ହେବାରକେ ଥିବାର କୋର୍ କମିଟି ବୈଠକଟି ଶ୍ରୀ ନବୀନ ଯୋଗ ଦେବେ ବୋଲି ଦଳ ତରଫ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ଉତରୁ ଶ୍ରୀ ନବୀନ ପହଲା ଥର ଲାଗି ଓଡ଼ିଶା ଗସ୍ତି ଆସୁଛନ୍। ଇତାରାଘନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମଟି ଶ୍ରୀ ନବୀନଙ୍କୁ ସ୍ୱାଗତ କରବାର ସହିତ ତାଙ୍କର ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକେ ନୂଆ ଶକ୍ତି ଦେବା ବୋଲି କହିଛନ୍। ସୂଚନା ଅନୁସାରେ ଆଇବାକାଲ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନଥିବାର ଆଇଆଇଟି ପାସର ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରନୁ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକେ ଉଦ୍ଘାଟନ କରିବେ। ତାର ଉତରୁ ସେ ପୁରୀ ଯାଇକରି ମହାପ୍ରଭୁଙ୍କୁ ଦର୍ଶନ କରବାର କାର୍ଯ୍ୟକ୍ରମ ରହିଛି। ବେଲବୁଡ଼ା ରାଜ୍ୟ କାର୍ଯ୍ୟାଳୟନୁ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଆଉ ମନ୍ତ୍ରୀ ପରିଷଦର ବୈଠକଥି ସେ ଯୋଗଦେବେ। 2026-27 ବଛର ଲାଗି ଭାରତୀୟ ସେନାଥି ନିଯୁକ୍ତି ଲକ୍ଷ୍ୟଥି ଅଗ୍ନିବୀର ଯୋଜନା ଆଉ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଜୁନ୍ ମାସ ପହଲାନୁ ମୂଲ ହେବା। 12 ତାରିଖ ତକ୍ ଚାଲବାର୍କେ ଥିବାର ପରୀକ୍ଷା କୋଲକାତା ନିଯୁକ୍ତି ଜୋନ୍ଥି ସିକିମ୍, ପଶ୍ଚିମବଙ୍ଗ ଆଉ ଓଡ଼ିଶାର 17 ସହରର 26 କେନ୍ଦ୍ରନୁ କରାଯିବା। ଓଡ଼ିଶାର 7 ସହର ସମ୍ବଲପୁର, କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ବାଲେଶ୍ୱର ଆଉ ବ୍ରହ୍ମପୁରନୁ ଏହି ପରୀକ୍ଷା କେନ୍ଦ୍ର କରାଯିବା। ଗଲା 15 ତାରିଖନୁ ଅନ୍ଲାଇନ୍ଥି ପ୍ରବେଶପତ୍ର ମିଳିପାରବା। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ତରଫୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025 କାର୍ଯ୍ୟସୂଚୀ ବାହାରିଛି। ଆଇବା ଜୁନ୍ ମାସ 7 ତାରିଖ ପ୍ରିଲିମିନାରୀ ପରୀକ୍ଷା 2 ଖେପେ ହେବା। ରାଜ୍ୟର 6 ଜୋନ୍ ସମ୍ବଲପୁର, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, କଟକ ଆଉ ଜୟପୁରନୁ ପରୀକ୍ଷା ହେବା ବୋଲି ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 କଳା, ବିଜ୍ଞାନ ଆଉ ବାଣିଜ୍ୟ ପରୀକ୍ଷାଫଳ ଖୁବ୍ ଜଲ୍ଦି ବାହାରିବା। ଆଇବା 2 ଭିତରେ ପରୀକ୍ଷାଫଳ ତାରିଖ ଘୋଷଣା କରାଯିବା ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍। ଏ ବଛର ଫେବୃୟାରୀ 18-28 ତାରିଖ ତକ୍ ଏହି ପରୀକ୍ଷା ହୋଇଥିଲା, ଯେନ୍ତି 4 ଅତକା ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍। ଶ୍ରୀକ୍ଷେତ୍ର ପୁରୀନୁ 3 ରଥର ତିଆରି କାମ ଜୋରସୋରଥି ଚାଲିଛି। ରଥମାନଙ୍କର 39 ଚକା ତିଆରି ଶେଷ ହୋଇଥିବାର ବେଳେ 4 ନାହାକା ତିଆରି କାମ ଭିଲ୍ ଶେଷ ହୋଇଛି। 3 ରଥର ଢମକ ତିଆରି ଶେଷ କ୍ଷେପେ ପହଞ୍ଚିଥିବାର ବେଳେ ଗୋଟେ ଗୋଟେ ଚକାର ସିଂଘା ପିଟା କାମ ଶେଷ ହୋଇଛି। ରୂପକ ସେବକମାନେ 3 ରଥର ସାଲଗୁଜଥି ରୂପ ଖୋଦେଇ ସହିତେ ଶେଷ ହୋଇଥିବା ରୂପମାନଙ୍କର ପଲିସ କାମ ଆଉ ଅଳଙ୍କାର ପକ୍କା କାମ କରୁଛନ୍। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଏହି ହପ୍ତା ଫେର୍ ଥରେ ସିଏନ୍ଜି ଦରକେ ବଢ଼େଇଛି। ଏହି ଦର ଟଙ୍କାଟେ ବଢ଼ିଥିବାର ସୂଚନା ମିଳିଛି। ଦର ବଢ଼ବାରନୁ ଦିଲ୍ଲୀନୁ ସିଏନ୍ଜି କେଜିକ 80.09 ହୋଇଥିବାର ବେଳେ ଭୁବନେଶ୍ୱର ଆଉ କଟକନୁ 88.26 ଆଉ ପୁରୀନୁ 86.07 ହୋଇଛି। ଏହି ହପ୍ତା ମୂଲ ଆଡ଼େ ସିଏନ୍ଜି ଦାମ କେଜିକ 2 ବଢ଼ିଥିଲା। ମିଶିକିରି ଉଚ୍ଚ ରକ୍ତଚାପକେ ନିୟନ୍ତ୍ରଣ କର୍ମା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ। ରକ୍ତଚାପର ପ୍ରତିରୋଧ, ଚିହ୍ନଟ ଆର୍ ନିୟନ୍ତ୍ରଣ ବାବଦେ ଲୋକ ସଚେତନ କରବା ଲାଗି ଫି ବଛର ମେ ମାସର ଆଜିର ଦିନେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇ ଆସୁଛି। 2006 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ମୂଲ କରିଥିଲା। ଭାରତନୁ ପୃଥିବୀର ସବୁନୁ ଅତକା ରକ୍ତଚାପ ରୋଗୀ ଅଛନ୍। ଏଛେନ୍ ପୃଥିବୀନୁ 140 ଲୋକ ରକ୍ତଚାପ ରୋଗୀ ଥିବାର ବେଳେ ଖାଲି ଭାରତନୁ 22 ରୋଗୀ ଅଛନ୍। ପ୍ରଭାବଶାଳୀ ଆଉ ସୁଲଭ ଚିକିତ୍ସା ବ୍ୟବସ୍ଥା ମିଳିଲେ ଭିଲ୍ ବହୁତ ଲୋକ ଏ ବାବଦ ସଚେତନ ନୁହନ୍, ଯେନ୍ଥିଲାଗି ଉଚ୍ଚ ରକ୍ତଚାପଥି ପୀଡ଼ିତ 4 ଭିତରୁ ଖାଲି ଝନ୍କର ରକ୍ତଚାପ ନିୟନ୍ତ୍ରଣଥି ରହୁଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଅପନାବାରକେ ଆହ୍ୱାନ ଦେଇଛନ୍। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖିଆପିଆ, ଶାରୀରିକ କାମକାଜ ଆଉ ମାନସିକ ଚାପ ନିୟନ୍ତ୍ରଣ ବାଗିର ପଦକ୍ଷେପ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରବାରଥି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସାରା ପୃଥିବୀନୁ ଆଜି ପାଳନ କରାଯାଉଛି ବିଶ୍ୱ ଦୂରସଞ୍ଚାର ଦିବସ। ମିଲିଟ୍ ଜାତିସଂଘ ତରଫରୁ 2006 ଏହି ଦିବସ ପାଳନ କରାଯାଉଛି। ସୂଚନା ପ୍ରଯୁକ୍ତି ବିଦ୍ୟା ଆଉ ଇଣ୍ଟରନେଟ୍ ବାଗିର ଆଧୁନିକ ବିଷୟ ଜ୍ଞାନକୌଶଳ ଏଚନିର ସମୟର ସମାଜକେ ଗଭୀର ପ୍ରଭାବ ପକାଇଛି। ଏ ବାବଦେ ପୃଥିବୀ ଲୋକ ସଚେତନ କରବାରଟା ଏ ଦିନ ପାଳନର ମୂଲ ଲକ୍ଷ୍ୟ ଆଏ। 1865 ଆଜିର ଦିନେ ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲି କମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ଏ ବଛର ଏ ଦିବସର ବାର୍ତ୍ତା ହେଉଛି ପ୍ରଯୁକ୍ତି ବିଦ୍ୟା ଜୀବନରେଖା ସଂଗଠିତ ପୃଥିବୀ ଲାଗି ନିରନ୍ତରତାକେ ବରକସ କର୍ମା। ଏହାଦେ ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗଲାକାଲି ଆଣ୍ଡାମାନ ପହଞ୍ଚିଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର କିଛି ଇଲାକା, ଦକ୍ଷିଣ ପୂର୍ବ ଆଉ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ସାଗର କିଛି ଇଲାକା ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକେ ମୌସୁମୀ ପହଞ୍ଚିବାର ସମ୍ଭାବନା ଅଛି। କାଲବୈଶାଖୀର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନୁ ଆଇବା 21 ତାରିଖ ତକ୍ ଧୋକାଗଡ୍ଡି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଗଲା 24 ଭିତରେ ସୁନ୍ଦରଗଡ଼ ଗୁରୁଣ୍ଡିଆଠାରେ ସବୁନୁ ଜହ 9 ବର୍ଷା ରେକର୍ଡ କରାଯାଇଛି। ରାଷ୍ଟ୍ରପତିଙ୍କର ଅନୁମୋଦନରୁ 38 ବଢ଼ିଲା ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା। ନୂଆଦିଲ୍ଲୀନୁ ଆଇବା 25 ତାରିଖ ଦିଆଯିବା 2026 ବଛର ଲାଗି ପଦ୍ମ ପୁରସ୍କାର। ଅପରାଧୀମାନଙ୍କ ଲାଗି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅପନାଉଛନ୍ କହିଲେ ପୁଲିସ ମହାନିର୍ଦ୍ଦେଶକ। ଆଉର୍ ଆଜିଠାନୁ 2 ଓଡ଼ିଶା ଗସ୍ତି ଆସୁଛନ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।